ଭାଇ ୱାନ୍ସ ଅଗେନ୍ ୱେଲକମ୍ ବ୍ୟାକ୍। ଆପଣମାନେ ଶୁଣୁଛନ୍ତି ସିଦ୍ଧାର୍ଥ ଏଫ୍ଏମ୍ରେ ସଣ୍ଡେ ସ୍ପେଶାଲ କଥା ବା ବିନ୍ଦାସ। ମୁଁ ଆପଣଙ୍କ ରସାନୀ ଏବଂ ଆଜି ରୁଟିନ୍ ଇମ୍ୟୁନାଇଜେସନ୍ ସମ୍ପର୍କରେ ଆମ ସହିତ ଆଲୋଚନା କରୁଛନ୍ତି ଆଡିସନାଲ୍ ପ୍ରଫେସର ଡିପାର୍ଟମେଣ୍ଟ ଅଫ୍ କମ୍ୟୁନିଟି ମେଡିସିନ୍ ଆଣ୍ଡ ଫ୍ୟାମିଲି ମେଡିସିନ୍ ଏମ୍ସ ଭୁବନେଶ୍ୱର ଡକ୍ଟର ସ୍ୱୟଂ ପ୍ରଜ୍ଞା ପରିଡ଼ା। ମ୍ୟାମ୍, ଦୁର୍ବଳ ପିଲା କିମ୍ବା କୌଣସି ରୋଗରେ ପୀଡ଼ିତ ଥିବା ପିଲାମାନେ ଏହି ଭ୍ୟାକ୍ସିନ୍ ନେଇପାରିବେ କି?
ଦୁର୍ବଳ ପିଲାମାନେ ସାଧାରଣତଃ ରୋଗଗ୍ରସ୍ତ ହେବାର ସମ୍ଭାବନା ଅଧିକ, ସେଇଥିପାଇଁ ଦୁର୍ବଳ ପିଲାମାନଙ୍କ ପାଇଁ ଟୀକା ନେବା ବହୁତ ଦରକାର। ଏଥିରେ କିନ୍ତୁ ଗୋଟେ ଜିନିଷ ଅଛି, ଯଦି ଗୋଟେ ଲୋକ ପିଲାଟେ ରୋଗଗ୍ରସ୍ତ ଅଛି କିମ୍ବା ଶଯ୍ୟାଶାୟୀ ଅଛି, ସେଇ ସମୟରେ ପିଲାଙ୍କୁ ଟୀକା ଦେବା ଦରକାର ନାହିଁ। ପିଲା ଭଲ ହେଇସାରିଲା ପରେ ସେମାନେ ହସ୍ପିଟାଲକୁ ଆସିବେ ଆଉ ଟୀକା ନେବେ। ଯଦି ଗୋଟେ ପିଲାକୁ ସାମାନ୍ୟ ଜ୍ୱର ହଉଛି, ସାମାନ୍ୟ ସର୍ଦ୍ଦି ହଉଛି ବା ବାନ୍ତି ହଉଛି, ସେଥିରେ ଟୀକା ନେଇପାରିବେ। କିନ୍ତୁ ଯଦି ଗୋଟେ ପିଲା ଅତ୍ୟଧିକ ଭାବରେ ଜ୍ୱର ରହୁଛି, ସେ ସମୟରେ ଟୀକା ନେବା ଦରକାର ନାହିଁ। ପିଲା ଭଲ ହେଲା ପରେ ନିହାତି ଭାବରେ ଟୀକା ନେବେ।
ମ୍ୟାମ୍, ଟୀକା ନେଲେ ଯୋଉ ଜ୍ୱର ଭଳି କିଛି ସାଇଡ୍ ଇଫେକ୍ଟ ଦେଖା ଦିଏ, ସେ ବିଷୟରେ କଣ କହିବେ?
ସାଇଡ୍ ଇଫେକ୍ଟ କୁ ଡରିବାର ନାହିଁ, କାରଣ ସାଇଡ୍ ଇଫେକ୍ଟ ଯୋଉ ହଉଛି ସେଟା ବହୁତ ଛୋଟ ଭାବରେ ଦେଖାଯାଏ। ଔଷଧ ଯେମିତିକି ସାଧାରଣ ଭାବରେ ମୁଁ କହିବି, ପେନ୍ ହୁଏ ସେ ଜାଗାରେ, ସେ ଜାଗାଟା କାଟେ, ଯୋଉ ଜାଗାରେ ଇଞ୍ଜେକ୍ସନ ଦିଆଯାଏ, କିମ୍ବା ସେ ଜାଗାଟା ଟିକେ ରେଡ୍ ହେଇଥିବ, ଲାଲ ଦେଖାହଉଥିବ, ଟିକେ ଫୁଲି ଯାଇଥିବ, ଏସବୁ ସାଧାରଣ। ଆଉ ସେଇଟା ଆମର 24 ଘଣ୍ଟା ଭିତରେ କମିବି ଯାଏ। ସେତେବେଳେ ସେତେବେଳେ ପିଲାମାନଙ୍କୁ ଜ୍ୱର ଟିକେ ହୁଏ, ସାମାନ୍ୟ ମାତ୍ରାରେ ଜ୍ୱର ହୁଏ। ଯଦି ଜ୍ୱର ଆସିଲା କିମ୍ବା କାହାକୁ ଟିକେ ଦେଖାଯାଏ ବେଳେବେଳେ ଟିକେ ବାନ୍ତି ଲାଗିବ ବା ଅଳି ଉଠାଏ, ପେଟ ଟିକେ ଗୋଳମାଳ ହୁଏ, ଏସବୁ ବେଶୀ ସମୟ ରହିନି, 24 ଘଣ୍ଟା ପରେ ଠିକ ହେଇଯାଏ।
ମ୍ୟାଡାମ, ବହୁତ ଜଣ ବର୍ତ୍ତମାନ ଶୁଣୁଛନ୍ତି ଆପଣଙ୍କୁ, ଭ୍ୟାକ୍ସିନେସନ ସମ୍ପର୍କରେ କଣ ମେସେଜ ଟିକେ ଦେବାକୁ ଚାହିଁବେ?
ଟୀକା ସବୁ ପିଲା ନେବା କଥା, ଏମିତି ନୁହଁ ଯେ ମୋର ପିଲା ତ ସୁସ୍ଥ ଅଛି, ଭଲ ଖାଉଛି, ଓଜନ ବଢୁଛି, ତ ଟୀକା ନେବା ଦରକାର ନାହିଁ। ଟୀକା ସମସ୍ତଙ୍କ ପାଇଁ ଦରକାର। ବାପା ମା ମାନେ ସାଇଡ୍ ଇଫେକ୍ଟ ପାଇଁ ଡରିବା ଦରକାର ନାହିଁ। ଗୋଟେ ଅନୁରୋଧ ସମସ୍ତଙ୍କୁ କହିବି, ଯେତେବେଳେ ଟୀକା ନଉଛନ୍ତି ଟ୍ରିଟମେଣ୍ଟ ପାଇଁ ହସ୍ପିଟାଲରେ ବସିବେ, ତାପରେ ଆପଣମାନେ ଯାଇପାରିବେ। କାର୍ଡଟା, ସେ ଟୀକା ଯୋଉ କାର୍ଡଟା ରହିଛି ମା ଆଉ ଶିଶୁ ସୁରକ୍ଷା କାର୍ଡ, ସେଟାକୁ ଯତ୍ନରେ ରଖିବେ, କାରଣ ସେଟା ସବୁବେଳେ ପାଇଁ ଦରକାର। ଯେତେବେଳେ କୌଣସି ହସ୍ପିଟାଲକୁ ଆସୁଛନ୍ତି କୌଣସି ପିଲା ସମ୍ବନ୍ଧୀୟ ଦେହ ବିଷୟରେ ବୁଝିବା ପାଇଁ, ସେ କାର୍ଡଟାକୁ ନିହାତି ଆଣିଥିବେ। ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବୁଝିବେ ଏ କଣ ଟୀକାଟା ନିଆଗଲା ଆଉ ପୁଣି କେବେ ଆସିବାର ଅଛି। ଯଦି ଘରେ କିମ୍ବା ସାହି ପଡ଼ିଶାରେ ଆଉ କିଛି ଶିଶୁ ଜନ୍ମ ହଉଛନ୍ତି, ତାହେଲେ ସେମାନଙ୍କୁ ଇଞ୍ଜେକ୍ସନ ନେବା ବିଷୟରେ ବୁଝେଇବେ। ବେଳେବେଳେ ଏମିତି ବି ଅଛି ଯେ ବାପା ମା ମାନେ କିଛି ଇଞ୍ଜେକ୍ସନ ନେଇଥାନ୍ତି, କିଛି ଇଞ୍ଜେକ୍ସନ ଛାଡି ଯାଇଥାନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରିବି କି ସେମାନେ ସବୁ ଟୀକା ଗୁଡାକ ପୁଣି ନେବେ। ଡରିବା ନାହିଁ, ବ୍ୟସ୍ତ ହେବା ନାହିଁ, ଯୋଉଠୁ ଛାଡି ଯାଇଥିଲେ ସେଇଠି ପୁଣି ଟୀକା ଆରମ୍ଭ ହବ। ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ସରକାରଙ୍କ ତରଫରୁ ସବୁ ଟୀକା ମାଗଣାରେ ଦିଆହଉଛି, ସବୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଦିଆଯାଉଛି, ତେଣୁ ସମସ୍ତେ ଆସିକିନା ଟୀକା ପିଲାମାନଙ୍କୁ ଦେବେ।
ମ୍ୟାମ୍, ଆପଣଙ୍କର ଭାଲ୍ୟୁବଲ୍ ଟାଇମ୍ ଏବଂ ଆଡଭାଇସେସ୍ ଗୁଡିକ ପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
ଧନ୍ୟବାଦ,
ଏବେ ଆଉ ଲେଟ୍ ନ କରିକି ଆମର 5 ବର୍ଷ ପର୍ଯ୍ୟନ୍ତର ସମସ୍ତ ପିଲାଙ୍କୁ ଟୀକାକରଣରେ ସାମିଲ କରିବା ଏବଂ ଗୋଟିଏ ନିରୋଗ ସମାଜ ଗଢିବା। ଦିସ୍ ଇଜ୍ ଅଲ୍ ଫ୍ରମ୍ ଆର୍ ଜେ ସନି। ଶୁଣୁଥାନ୍ତୁ ବ୍ୟୁଟିଫୁଲ୍ ଟ୍ରାକ୍ସ, ପ୍ୟାର୍ ସେ ବଜାଓ ସିଦ୍ଧାର୍ଥ ଏଫ୍ଏମ୍, ମଜା ହି ମଜା।